आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଆଜି ପ୍ରଦାନ କରିବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତିର ସହାୟତା ରାଶି। ଭୋକାଲ ଫର୍ ଲୋକାଲ ଏବଂ ଆତ୍ମନିର୍ଭର ଭାରତ ଦେଶର ହସ୍ତତନ୍ତ କ୍ଷେତ୍ରକୁ ସୁଦୃଢ଼ କରିଛି କହିଲେ ବୟନଶିଳ୍ପ ମନ୍ତ୍ରୀ। ପେରୁର 283 ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଜାରି ଏବଂ ସ୍ୱିସ୍ ଓପନ୍ ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଭାରତ ଏବଂ ଡେନମାର୍କ ମଧ୍ୟରେ ହେବ ମୁକାବିଲା। ସଂସଦର ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଲାଗି ରହିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଲୋକସଭାରେ ଆଜି ଦିନ 11 ବେଳେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନୋତ୍ତର କାର୍ଯ୍ୟ କରାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ହୋହାଲ୍ଲା କରିଥିଲେ। ଶ୍ରୀ ବିର୍ଲା କହିଥିଲେ ପ୍ରଶ୍ନକାଳ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଯେଉଁଠାରେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ସଦସ୍ୟମାନେ ନିଜର ମତାମତ ଉପସ୍ଥାପନ କରିଥାନ୍ତି। କେତେକ ସଦସ୍ୟ ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଏହା ସଂସଦର ମର୍ଯ୍ୟାଦା ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ଗୃହର ମର୍ଯ୍ୟାଦା ନିଶ୍ଚିତ ଭାବରେ ରକ୍ଷା କରାଯିବା ଉଚିତ। ଗୃହରେ ଯୋଜନାବଦ୍ଧ ଭାବେ ବିଶୃଙ୍ଖଳା ସୃଷ୍ଟି କରାଯାଉଛି, ଯାହା ଯଥାର୍ଥ ନୁହେଁ ବୋଲି ଶ୍ରୀ ବିର୍ଲା କହିଛନ୍ତି।
आप कहते हैं कि सदन में बोलने का अवसर दिया जाए, अपनी बात को रखने दिया जाए, और सदन में जो अवसर दिया जाता है उस समय आप बोलना नहीं चाहते, सदन को गतिरोध करना चाहते हैं, ये संसदीय मर्यादा अनुरूप है। प्रश्नकाल के बाद आपको कोई विषय उठाना है तो जब उठा सकते हैं।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 2 ଆସାମ ଗସ୍ତରେ ଯିବେ। ଶ୍ରୀ ମୋଦି ସେଠାରେ 47,800 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ କୋକ୍ରାଝରରେ ପ୍ରଧାନମନ୍ତ୍ରୀ 4,570 କୋଟି ବ୍ୟୟରେ କେତେକ ପ୍ରକଳ୍ପର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ରେଳକୋଚ୍ ମରାମତି କାରଖାନା, 3 ସେତୁ ଏବଂ ବୋଡୋ ଟେରିଟୋରିଆଲ୍ ଅଞ୍ଚଳରେ 3 ନୂଆ ରେଳ ଲାଇନ୍ ରହିଛି। ଆସାମମାଲା ତୃତୀୟ ଏବଂ 6 ସଡ଼କ ଯୋଗାଯୋଗ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ଶ୍ରୀ ମୋଦି ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଆହାଟୀ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରେ ଶ୍ରୀ ମୋଦି ଯୋଗ୍ୟ ଚା ବଗିଚା ଶ୍ରମିକଙ୍କୁ ଜମିପଟ୍ଟା ବଣ୍ଟନ କରିବେ। ଏଥିସହିତ 150 MW ବିଶିଷ୍ଟ କୋପିଲି ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ଏହି ଅବସରରେ ସେ ପ୍ରାୟ 10,000 କୋଟି ସମ୍ଭଳିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 22ତମ କିସ୍ତି ସିଧାସଳଖ ସମ୍ପୃକ୍ତ କୃଷକମାନଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସିଲଚର ଯାଇ 23,550 କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଲିର ରାଷ୍ଟ୍ରପତି ଭାବେ ଜୋସେ ଆଣ୍ଟୋନିଓ କଷ୍ଟ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ସେ ଚିଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟ କରିବେ। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି ଆଦି ମୁଖ୍ୟ କ୍ଷେତ୍ରଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ଭୋକାଲ ଫର୍ ଲୋକାଲ ଏବଂ ଆତ୍ମନିର୍ଭର ଭାରତ ମନୋଭାବ ଦେଶର ହସ୍ତତନ୍ତ କ୍ଷେତ୍ରକୁ ସୁଦୃଢ଼ କରିପାରିଛି ଏବଂ ଏହା ଦେଶରେ ଏକକ ପରିଚୟ ସୃଷ୍ଟି କରିଛି। ରାଜ୍ୟସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ 2015 ପ୍ରଥମଥର ଲାଗି ଦେଶରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା। ହସ୍ତତନ୍ତ କାରିଗରମାନଙ୍କ କଠିନ ପରିଶ୍ରମ, ଅବଦାନ ଏବଂ ଐତିହ୍ୟ ପାଇଁ ଦେଶ ଗର୍ବିତ ଏବଂ ରାଷ୍ଟ୍ର ସେମାନଙ୍କୁ ମାନ୍ୟତା ପ୍ରଦାନ କରିବା ସହ ପ୍ରଶଂସିତ କରିଥାଏ ବୋଲି ସେ କହିଛନ୍ତି। ବିଶ୍ୱ ହସ୍ତତନ୍ତ ସାମଗ୍ରୀର ପ୍ରାୟ 95% ଭାରତରୁ ଉତ୍ପାଦିତ ହେଉଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତର ହସ୍ତତନ୍ତ କ୍ଷେତ୍ର ହେଉଛି ମହିଳା କେନ୍ଦ୍ରିକ କ୍ଷେତ୍ର। ପ୍ରାୟ 70% ମହିଳା ଏ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି। ଦେଶରେ ବର୍ତ୍ତମାନ 28 ଲକ୍ଷରୁ ଉର୍ଦ୍ଧ୍ୱ ହସ୍ତତନ୍ତ ରହିଥିବା ବେଳେ ଗ୍ରାମାଞ୍ଚଳରେ 25 ଲକ୍ଷ ରହିଛି। ଏ କ୍ଷେତ୍ରରେ ପ୍ରାୟ 35,22,000 ହସ୍ତତନ୍ତ କାରିଗର କାର୍ଯ୍ୟ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
मैं सुनील पुलिस के पास आकर आत्मसमर्पण कर चुका हूँ। यहाँ अमकुल 20 कैडर पुलिस के पास है। शुक्रु दादा, शीला, रजिता, मेरा आपसे अनुरोध है कि आप पार्टी छोड़कर आ जाइए और दूसरों को पार्टी छोड़ते समय मत रोकिए, क्योंकि 31 मार्च 2026 के बाद सरकार आत्मसमर्पण स्वीकार नहीं करेगी। इसलिए पुलिस की गोली से मार जाने के बजाय आप सभी किसी भी गांव वालों के फ़ोन नंबर से नीतू दादा को फ़ोन करें। नीतू दादा और मैं स्वयं आपको लेने आएंगे और सुरक्षित तरीके से पुलिस के पास आत्मसमर्पण करवाएंगे। नीतू दादा का फ़ोन नंबर 7815070531।
स्वराष्ट्र मंत्री अमित शाहाଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ହିମାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ଜାମ୍ମୁ କାଶ୍ମୀର ପାଇଁ 1912 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇଛି। ଏହିସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଗତବର୍ଷ ବନ୍ୟା, ବାଦଲଫଟା ବର୍ଷା, ଘୂର୍ଣ୍ଣିଝଡ଼ ମନ୍ତା, ଭୂସ୍କଳନ ଯୋଗୁଁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଆନ୍ଧ୍ରପ୍ରଦେଶ ପାଇଁ 341 କୋଟିରୁ ଉର୍ଦ୍ଧ୍ୱ ଟଙ୍କା, ଛତିଶଗଡ଼ ପାଇଁ 15 କୋଟି 70 ଲକ୍ଷ, ଗୁଜରାଟ ପାଇଁ 778 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ହିମାଚଳ ପ୍ରଦେଶ ପାଇଁ 288 କୋଟିରୁ ଉର୍ଦ୍ଧ୍ୱ, ନାଗାଲାଣ୍ଡ ପାଇଁ 158 କୋଟିରୁ ଉର୍ଦ୍ଧ୍ୱ ଏବଂ ଜାମ୍ମୁ କାଶ୍ମୀର ପାଇଁ 330 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ କରାଯାଇଛି। 2025-26 ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି SDRF ଅଧୀନରେ 28 ରାଜ୍ୟକୁ 20,735 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ। ସେହିପରି 21 ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି NDRF ଅଧୀନରେ 3,628 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ କରାଯାଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇରେ 24 ରେଳ ଡିଭିଜନରେ 90% ଉର୍ଦ୍ଧ୍ୱ ନିର୍ଦ୍ଧାରିତ ସମୟ କାର୍ଯ୍ୟଦକ୍ଷତା ପ୍ରତିପାଦିତ ହୋଇଛି, ଯାହାକି ସାମଗ୍ରିକ ଭାବେ 77% ସମୟାନୁବର୍ତ୍ତିତା ହାସଲ କରାଯାଇପାରିଛି। ରାଜ୍ୟସଭାରେ ପ୍ରଶ୍ନୋତ୍ତର କାଳରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ରେଳ ବିଭାଗର ସର୍ବାଧିକ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ଷ୍ଟେସନ୍ଗୁଡ଼ିକରେ ପହଞ୍ଚି ସମୟାନୁବର୍ତ୍ତିତା ଦର୍ଶାଇଛନ୍ତି। ଏ କ୍ଷେତ୍ରରେ ବିଭିନ୍ନ ରଣନୀତି ମଧ୍ୟ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଛି। ପ୍ରଯୁକ୍ତି ବିଦ୍ୟାଭିତ୍ତିକ ବ୍ୟବସ୍ଥା, ଟ୍ରେନ୍ ସମୟ ସାରଣୀରେ AI ଭିତ୍ତିକ ବିଶ୍ଳେଷଣ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଯନ୍ତ୍ରାଂଶର ଉପଯୋଗ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି 43 ରେଳ ଡିଭିଜନରେ 80% ସମୟାନୁବର୍ତ୍ତିତା ହାସଲ ହୋଇପାରିଥିବା ବେଳେ ଗୋଟିଏ ଡିଭିଜନରେ 95% ହାସଲ କରାଯାଇପାରିଛି। ମଦୁରାଇ, ଯୋଧପୁର, ହୁଗୁଳି, ଭାବନଗର, କୋଟା, ଇଜ୍ଜତନଗର, ରାତଲାମ ଏବଂ ଆଜମେର ଡିଭିଜନରେ ସର୍ବାଧିକ ସମୟାନୁବର୍ତ୍ତିତା କାର୍ଯ୍ୟ ହୋଇପାରିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ପଶ୍ଚିମ ଏସିଆ ପରିସ୍ଥିତି ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତି ବିଶ୍ୱର ଶାନ୍ତି ଓ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୁଟେରସ୍ କହିଛନ୍ତି ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକରେ ଦେଖାଦେଇଥିବା ବିବାଦୀୟ ପରିସ୍ଥିତି ଯୋଗୁଁ ସାଧାରଣ ନାଗରିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏଣୁ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ ଲାଗି ସେ ନିବେଦନ କରିଛନ୍ତି। ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ଅଶାନ୍ତ ପରିସ୍ଥିତିର ମୁକାବିଲା ଲାଗି ଶ୍ରୀ ଗୁଟେରସ୍ କୂଟନୈତିକ ଆଲୋଚନାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ଗୁଟେରସ୍ କହିଛନ୍ତି ମଧ୍ୟପ୍ରାଚ୍ୟ ରାଷ୍ଟ୍ରର ବିଭିନ୍ନ ଦଳୀୟ ନେତାମାନେ ଅଶାନ୍ତିଜନକ ପରିସ୍ଥିତିର ସମାଧାନ ପାଇଁ ବୁଝାମଣା ମାଧ୍ୟମରେ ଆନ୍ତର୍ଜାତିକ ଆଇନର ଆଶ୍ରୟ ନେବା ସହ ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ। ପେରୁର 283 ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରବଳ ବର୍ଷା ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ପେରୁର ଲିମା, ଆଙ୍କସ୍, କୁସ୍କୋ ଏବଂ ଆରିକ୍ୱିପା ଆଦି ଅଞ୍ଚଳରେ 60 ଦିନ ଧରି ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ପ୍ରାଦେଶିକ ଏବଂ ସ୍ଥାନୀୟ ସରକାର, ଜାତୀୟ ବେସାମରିକ ପ୍ରତିରକ୍ଷା ସଂସ୍ଥାନ ଏବଂ ବିଭିନ୍ନ ମନ୍ତ୍ରଣାଳୟ ସହଯୋଗରେ ପ୍ରଭାବିତ ଅଞ୍ଚଳରେ ପୁନଃଥଇଥାନ କାର୍ଯ୍ୟ କରିବେ। ବାସେଲ୍ଠାରେ ଆଜି ହେବାକୁ ଥିବା ସ୍ୱିସ୍ ଓପନ୍ ସୁପର 300 କ୍ୱାର୍ଟର ଫାଇନାଲ୍ ପୁରୁଷ ଡବଲ୍ସ ମ୍ୟାଚ୍ରେ ଭାରତର ସତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ଡେନ୍ମାର୍କର କ୍ରିଷ୍ଟିଆନ୍ ଜାୟର ଏବଂ ରାସ୍ମସ୍ ଜାୟରଙ୍କ ଯୋଡ଼ିକୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ବର୍ଗ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଭାରତର ଥରୁନ୍ ମାନେପାଲି ପ୍ରବେଶ କରିଛନ୍ତି। ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ। ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଆଜି ପ୍ରଦାନ କରିବେ ପିଏମ୍ କିଷାନ ସମ୍ମାନନିଧି ଯୋଜନାର 22ତମ କିସ୍ତିର ସହାୟତା ରାଶି। ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଭାରତ ଦେଶର ହସ୍ତତନ୍ତ କ୍ଷେତ୍ରକୁ ସୁଦୃଢ଼ କରିଛି କହିଲେ ବୟନଶିଳ୍ପ ମନ୍ତ୍ରୀ।